ନମସ୍କାର, ମୁଁ ଦ୍ରୌପଦୀ ଜେନା, 21 ନମ୍ବର ୱାର୍ଡ଼, ଜନତା ନଗର ସାଲେସାହିରୁ କହୁଛି। ମଇଳା ଟାଙ୍କି ଟି ଅଧିକ ଅଳିଆ ପଡୁଛି, ଆଉ ଆପଣ ଜଲ୍ଦି ଅଳିଆ ଗାଡ଼ି ପଠେଇକି ତାକୁ ଜଲ୍ଦି ସଫା କରନ୍ତୁ, ଆଉ ଡେଲି ଆସିକି ସଫା କଲେ ବି ବହୁତ ଭଲ ହବ। ଧନ୍ୟବାଦ।